जय जगन्नाथ भक्तवृंद जय जगन्नाथ। ये जो गीत शुणापी निजक प्रस्तुत मन कर गीत मो जीवन एक श्रेष्ठ रचना। ये गीतर भाव समस्त जीवन में दिना दिन आसो निश्चित जीवन संध्या बेल निकट हो आसुची चतुर्थ अवस्था हाटुआ तार हाट सौदा सारी आर पारिक कलाहांडिया मेघ माड़ आसुची घड़े घड़े चढ़चढ़ी माड़ आसुची आहा किमिंती जीव किमिंती पारी हो। ये हूँ जीवन दर्शन ये भाव दर्शन जगन्नाथ महाप्रभु नावरी आई ये शरीर वृद्ध हो जा घड़ घड़ी चढ़चढ़ी कलाहांडिया मेघ माड़ आसुची कफ घड़ी हो कौन बुझे चतुर्थ अवस्था जो पदार्पण आम मैंने करवा ये भाव से बुझा तथापि गोटे कथा भाई हे बंधु मानी जदि आम ठिकना बेलू आश्रित करवा जगन्नाथ महाप्रभु को यथा पूर्व आम से कला नावरी को जप करने पड़ो डाक पड़ो हे कला नावरिया हे कला नावरिया हे कला नावरिया हो नावरी रे हो नावरी कलाहांडिया मेघ कला नाउरी देख कलाहांडिया मेघ कला नाउरी देख आसिलाणी नभे माड़ी आरे आसिलाणी नभे माड़ी ददराए नाव पानी चव चव जीवन शेष अवस्था भात पीत कफ घड़ा घड़ी समस्त कहते बुढ़ा है ना कि आउट जीव ददराए नाव पानी चब चब केते बेले जीव बुड़ी आरे केते बेले जीव बुड़ी आरे सुख आसी निश्चय गोड़ खसी जाइए महाप्रभु क्षमा करेंगे क्षमा निधि क्षमा सगर भक्त नवेदन करवेदन कर जगन्नाथ पाखे हे कला नाउरिया
केते दुख केते सुख जीवन आसी मोर जीवन आसी सब तोर कृपा बड़े पासोरी देची पासोरी देची
हेले प्रभु
पाप कली केते पुण्य कली सब हिसाब तू बन माणी मोर नाटुआ पीत पटिया घन कालिया मुरली धरी ମୋତେ ତୁ ପାରି ରେ କଳା ନାଉରି ରେ ମୋର କଳା ନାଉରି ରେ ପରି ଦେ ପରି ରେ ମୋତେ ଭବୁ ପାରି ରେ ଭବୁ ପାରି
କାଳିଆ ନାଉରୀ କଳା ନାଉରୀ ଆର ପାରିରେ ଥିଲେ, ଟିକେ ଶୁଣି ନ ଶୁଣିଲା ଭଳିଆ ଭକ୍ତର ଡାକକୁ ଜଗନ୍ନାଥ ମହାପ୍ରଭୁ ହଉଛନ୍ତି। ଭକ୍ତ କହିଲେ କଣ କହିଲେ ଧ୍ୟାନ ଦେବେ ପ୍ରିୟ ଶ୍ରୋତା ବନ୍ଧୁ।
ଶପଥ ସାଗର ମଧ୍ୟ ଏ ଭବ ସାଗର ଏ ଭବ
ସପ୍ତ ସାଗର ତେରଣାଇ ମଧ୍ୟରେ ଇଏ ହେଉଛି ଭବ ସମୁଦ୍ର, ମିଛ ମାୟା ଭରା ସଂସାର ଭବ ସମୁଦ୍ର ଭବ ସାଗର। ଧନ୍ୟ ଭକ୍ତ
ସପତ ସାଗର ମୋତେ ଏ ଭବ ସାଗର ଏ ଭବ ସାଗର ନଦୀ ସେ କୂଳ କିନାରା ହେ କଳା ଠାକୁର ହେ କଳା ଠାକୁର ମିଛ ମାୟା ଭରା ସଂସାରରେ କେତେ ନୀତି ମୁଁ ସଢ଼ିବି ରେ ମିଛ ମାୟା ଭରା ସଂସାରରେ କେତେ ନୀତି ମୁଁ ସଢ଼ିବି ରେ ମୋତେ କରିଦେ ତାହି କରିଦେ ପାରି କରିଦେ ଏ ବାବୁ ପାରି
ସଞ୍ଜ ବୁଡ଼ି ଯିବାକୁ ଅଳ୍ପ ମାତ୍ର ବାକି ଅଛି, ଜୀବନ ସୂର୍ଯ୍ୟ ଡୁବିଯିବେ। ସମସ୍ତେ କହୁଛନ୍ତି ବୁଢ଼ା ଏଇନା କି ଆଉ ଟିକେ, ପିଲାମାନେ ଜ୍ୱାଇଁମାନେ ଝିଅମାନେ ମହାର୍ତ୍ତ ପାଣି ଦେଲେଣି, ସମସ୍ତେ କହୁଛନ୍ତି ହରିବୋଲ ହରଧ୍ୱନି ପଡ଼ୁଛି, ବଡ଼ ପୁଅ ଭାଗବତ ପଡ଼ୁଛି, ସାନ ପୁଅ ତୁଳସୀ କୈବଲ୍ୟ ଦଉଛି। ଆହା, ଯିଏ ଆସିଥିଲା ସୁନ୍ଦର ଶରୀର ନେଇ ସେ ଆଜି ଚାଲିଯିବ। ହେ ଜଗନ୍ନାଥ ମହାପ୍ରଭୁ, ହେ କଳା ନାଉରିଆ, ସତେ କ'ଣ ଉଦ୍ଧାର କରିବ? ଆହା, ଧନ୍ୟ ଭକ୍ତ, ଧନ୍ୟ ଜଗନ୍ନାଥ, ଧନ୍ୟ ଜଗନ୍ନାଥ।
ଆହା, ବେଳର ତର ତ ହେଲାଣି ଦେଖ ମୋର ବେଳ, ସେଇ ବେଳ ସଞ୍ଜ ବେଳ। ଆହା, ବେଳର ତର ତ ହେଲାଣି ଦେଖ ମୋର ପଶ୍ଚିମ ଆକାଶେ ହରି ରେ କଳା ନାଉରି ରେ ମୋର କଳା ନାଉରି ରେ କରି ରେ କରି ରେ ମୋତେ ମୋ କଳା ନାଉରୀ ରେ ମୋ କ